ଈଶ୍ୱର ଆଦମ ଏବଂ ହବାଙ୍କୁ ସେହି ବଗିଚାରୁ ବାହାର କରିଦେବା ପରେ ସେମାନେ ଅନ୍ୟ ଏକ ସ୍ଥାନକୁ ଯାଇ ବାସ କଲେ। ଆଉ କିଛି ଦିନ ପରେ ସେମାନଙ୍କର ଦୁଇଟି ସନ୍ତାନ ଜାତ ହେଲେ। ଜଣଙ୍କର ନାମ ସେମାନେ କୈନ ଓ ଅନ୍ୟ ଜଣଙ୍କର ନାମ ହେବଲ ଦେଲେ। କାଳକ୍ରମେ କୈନ ଓ ହେବଲ ବଢ଼ି ଉଠିଲେ। କୈନ ଚାଷ କାର୍ଯ୍ୟରେ ଲିପ୍ତ ହେଲେ ଓ ହେବଲ ପଶୁପାଳକ ହେଲେ। ଦିନେ କୈନ ଓ ହେବଲ ଈଶ୍ୱରଙ୍କ ନିକଟକୁ ଉପହାର ଆଣିଲେ। କୈନ ତାଙ୍କର ଭୂମିର ଚାଷର ଫଳ ଆଣିଲେ ଏବଂ ହେବଲ ତାଙ୍କ ପଶୁପଲରୁ ଏକ ମେଷ ଆଣିଲେ। ଈଶ୍ୱର ହେବଲ ଓ ତାଙ୍କର ଉପହାରକୁ ଗ୍ରହଣ କଲେ, ମାତ୍ର କୈନ ଓ ତାଙ୍କର ଉପହାରକୁ ସେ ଗ୍ରହଣ କଲେ ନାହିଁ। ତେଣୁ କୈନ ରାଗିଗଲେ। ଆଉ ଈଶ୍ୱର କହିଲେ, କୈନ ତୁମେ କାହିଁକି ରାଗୁଅଛ? ଠିକ୍ କାମ କଲେ କି ଆମ୍ଭେ ତୁମର ଉପହାରକୁ ଗ୍ରହଣ କରିବା ନାହିଁ? ଦିନେ କୈନ ଓ ହେବଲ ଦୁଇ ଜଣ କାର୍ଯ୍ୟ କରୁଥିଲେ। ସେହି ସମୟରେ କୈନ ତାଙ୍କର ଭ୍ରାତା ହେବଲକୁ ହତ୍ୟା କଲେ। ତାପରେ ଈଶ୍ୱର କୈନକୁ କହିଲେ, କୈନ ତୁମ୍ଭର ଭ୍ରାତା କାହିଁ? କୈନ କହିଲେ, ମୁଁ ଜାଣିନାହିଁ, ମୁଁ କ'ଣ ମୋର ଭାଇର ରକ୍ଷକ? ଈଶ୍ୱର କହିଲେ, ତୁମ ଭାଇର ରକ୍ତ ଯାହା ଭୂମିରେ ପଡ଼ିଅଛି ତାହା ମୋତେ ଡାକି କହୁଅଛି ଯେ ତୁମେ ତୁମର ଭାଇକୁ ବଧ କରିଅଛ, ଏଣୁ ତୁମେ ପଳାତକ ଓ ଭ୍ରମଣକାରୀ ହେବ। କୈନ କହିଲେ, ପ୍ରଭୁ ଏହି ଦଣ୍ଡ ମୋ ପାଇଁ ଅସହ୍ୟ, ଯଦି ମୁଁ ପଳାତକ ଓ ଭ୍ରମଣକାରୀ ହେବି ତେବେ ଯିଏ ମୋତେ ଦେଖିବ ସେ ମୋତେ ମାରିବ। ଈଶ୍ୱର କୈନକୁ କହିଲେ, ଯିଏ ତୁମକୁ ବଧ କରିବ ତାକୁ ଆମେ ଦଣ୍ଡ ଦେବା। ତାପରେ କୈନ ଈଶ୍ୱରଙ୍କ ସମ୍ମୁଖରୁ ପଳାଇ ଯାଇ ପୂର୍ବ ଦେଶରେ ବାସ କଲେ।